आकाशवाणी। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଯେକୌଣସି ସମାଜର ବିକାଶ କ୍ଷେତ୍ରରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ, ନୂଆଦିଲ୍ଲୀରେ ଆଦି ମହୋତ୍ସବ 2025କୁ ଉଦ୍ଘାଟନ କରି କହିଲେ ରାଷ୍ଟ୍ରପତି। ଭାରତ ଟେକ୍ସ 2025 ଆମର ପରମ୍ପରାକୁ ଦର୍ଶାଉ ନାହିଁ, ବରଂ ବିକଶିତ ଭାରତର ସମ୍ଭାବନାକୁ ପ୍ରତିଫଳିତ କରୁଛି, କହିଲେ ପ୍ରଧାନମନ୍ତ୍ରୀ। ମସ୍କଟରେ ଆୟୋଜିତ ଅଷ୍ଟମ ଭାରତୀୟ ସାଗର ସମ୍ମେଳନରେ ଯୋଗଦେଲେ ବୈଦେଶିକ ମନ୍ତ୍ରୀ। ପୂର୍ବ ମାଲି ସୁନାଖଣି ଦୁର୍ଘଟଣାରେ 42 ଜଣଙ୍କ ମୃତ୍ୟୁ ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଭାରତ ଇଂଲଣ୍ଡ ମୁକାବିଲା। ଯେକୌଣସି ସମାଜର ବିକାଶ କ୍ଷେତ୍ରରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ନୂଆଦିଲ୍ଲୀରେ ଆଜି ଆଦି ମହୋତ୍ସବ 2025ର ଉଦ୍ଘାଟନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏହି ମହୋତ୍ସବରେ ରାଷ୍ଟ୍ରପତି ଜନଜାତି ସମ୍ପ୍ରଦାୟର ପିଲାମାନଙ୍କ ପାଇଁ ଦେଶରେ 470ରୁ ଅଧିକ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହି ବିଦ୍ୟାଳୟଗୁଡ଼ିକରେ 125,000ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି। ଜନଜାତି ସମ୍ପ୍ରଦାୟର ଶିଳ୍ପକଳା, ଖାଦ୍ୟପାନୀୟ, ବସ୍ତ୍ର ଓ ଆଭୂଷଣ, ଚିକିତ୍ସା ପଦ୍ଧତି, ଗୃହୋପକରଣ ତଥା ଖେଳକୁଦ ଦେଶକୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଜନଜାତୀୟ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଆଦି ମହୋତ୍ସବ ଏକ ପ୍ରକୃଷ୍ଟ ମଞ୍ଚ ବୋଲି ସେ କହିଛନ୍ତି।
ଜନଜାତୀୟ ସମାଜକେ ସମଗ୍ର ବିକାଶକେ ଲିଏ ଅନେକ ପ୍ରଭାବୀ କଦମ ଉଠାଇ ଗିଆ ହେ। ଟ୍ରାଇବାଲ ଡେଭଲପମେଣ୍ଟ ବଜେଟ 5 ଗୁଣା ବଢ଼କର ଲଗଭଗ 1,25,000 କରୋଡ଼ ରୁପିଆ ହୋ ଗିଆ ହେ। ଟ୍ରାଇବାଲ ୱେଲଫେୟାର ବଜେଟ ଆଲୋକେସନ 3 ଗୁଣା ବଢ଼କର ଲଗଭଗ 15,000 କରୋଡ଼ ରୁପିଆ ହୋ ଗଇ। ବିତେ ବର୍ଷ 2025-26 କେ ବଜେଟ ମେ କେନ୍ଦ୍ର ସରକାର ନେ ଆଦିବାସୀ ବିକାଶ ହେତୁ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଫସଲ ବିକାଶ ତଥା ଆର୍ଥିକ ସଶକ୍ତିକରଣ ପର ବିଶେଷ ବଲ ଦିଆ ଗିଆ ହେ। କିସି ବି ସମାଜ କେ ବିକାଶ ମେ ଶିକ୍ଷା କି ଭୂମିକା ସବସେ ଅଧିକ ମହତ୍ୱପୂର୍ଣ୍ଣ ହୋତି। ଏ ପ୍ରସନ୍ନତା କି ବାତ ହେ କି ଦେଶ ମେ 470 ସେ ଅଧିକ ଏକଲବ୍ୟ ମଡେଲ ଆବାସୀୟ ବିଦ୍ୟାଳୟ କେ ମାଧ୍ୟମ ସେ ଲଗଭଗ 1,25,000 ଆଦିବାସୀ ବଚ୍ଚଙ୍କ ସ୍କୁଲି ଶିକ୍ଷା ଦି ଯା ରହି। ସାଥ ହି ଲଗଭଗ 1,250 ଏକଲବ୍ୟ ମଡେଲ ଆବାସୀୟ ବିଦ୍ୟାଳୟଙ୍କ ନିର୍ମାଣ କିଆ ଯା ରହା। ଆଦିବାସୀ ସମୁଦାୟ କେ ଲୋକ ଲାଭାର୍ଥୀ ହୋନେ କେ ସାଥ ସାଥ ବିକଶିତ ଭାରତ କେ ନିର୍ମାଣ ମେ ସକ୍ରିୟ ଭାଗଦାନ ଦେ ରହେ।
ଆୟୋଜିତ ପ୍ରଦର୍ଶନୀରେ ଜନଜାତି ସମ୍ପ୍ରଦାୟର କଳା, ସଂସ୍କୃତି, ଔଦ୍ୟୋଗିକ କାର୍ଯ୍ୟକଳାପ ତଥା ବାଣିଜ୍ୟ ସମ୍ପର୍କିତ ବିଭିନ୍ନ କଳାକୃତି ସ୍ଥାନ ପାଇଛି। ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଜନଜାତି କାରିଗର ତଥା ଉଦ୍ୟୋଗୀଙ୍କର ବିଭିନ୍ନ କଳାକୃତି ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଏହି ମହୋତ୍ସବ ଆୟୋଜନ କରାଯାଇଛି। ଏଥିରେ 600ରୁ ଉର୍ଦ୍ଧ୍ୱ ଜନଜାତି ଉଦ୍ୟୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟଙ୍କ ପାରମ୍ପରିକ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯାଉଛି। 9 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଆସନ୍ତା 24 ତାରିଖ ଦିନ ଉଦ୍ଯାପିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭାରତ ଟେକ୍ସ 2025ରେ ଯୋଗଦେବା ସହ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଟେକ୍ସ 2025ର ଦ୍ୱିତୀୟ ସଂସ୍କରଣ କେବଳ ଆମର ପରମ୍ପରାକୁ ଦର୍ଶାଉ ନାହିଁ, ବରଂ ବିକଶିତ ଭାରତର ସମ୍ଭାବନାକୁ ପ୍ରତିଫଳିତ କରୁଛି। ସମଗ୍ର ଦେଶ ପାଇଁ ଏହା ଆନନ୍ଦର ବିଷୟ। ବୟନଶିଳ୍ପ କ୍ଷେତ୍ରରେ ସରକାର ଯେଉଁ ମଞ୍ଜି ପୋତିଥିଲେ ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
वैल्यू चेन का पूरा स्पेक्ट्रम, इससे जुड़े 12 समूह एक साथ यहाँ हिस्सा ले रहे हैं। एक्सेसरीज, गारमेंट, मशीनरी, केमिकल्स और डाइज का भी प्रदर्शन किया गया है। भारत टैक्स दुनिया भर के पॉलिसी मेकर्स, सीईओ और इंडस्ट्री लीडर्स के लिए एंगेजमेंट, कोलैबोरेशन और पार्टनरशिप का एक बहुत ही मजबूत मंच बन रहा है। इस आयोजन के लिए सभी स्टेक होल्डर्स का प्रयास बहुत सराहनीय है। भारत टैक्स में यहाँ आने वाले हर एंटरप्रेनर्स को 120 देशों का एक्सपोजर मिल रहा है। उन्हें अपने बिजनेस को लोकल से ग्लोबल बनाने का अवसर मिल रहा है। जो एंटरप्रेनर्स नए बाजारों की तलाश में हैं, उन्हें यहाँ विभिन्न देशों की कल्चरल नीड्स की जानकारी मिल रही है।
ଭାରୋଟେକ୍ସ 2025 ହେଉଛି ଏକ ବିରାଟ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ। ଗତ 14 ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଶେଷ ହେବ। କଞ୍ଚାମାଲ, ପ୍ରସ୍ତୁତ ହୋଇଥିବା ଉତ୍ପାଦ ଏବଂ ଉପକରଣଗୁଡ଼ିକର ସମସ୍ତ ବୟନଶିଳ୍ପ ମୂଲ୍ୟ ଶୃଙ୍ଖଳା ଗୋଟିଏ ସ୍ଥାନରେ ଉପଲବ୍ଧ ହେଉଛି। ଏହି ବୟନ ମେଳାରେ 70ରୁ ଅଧିକ ଅଧିବେଶନ, ଦଳଗତ ଆଲୋଚନା ଏବଂ ପ୍ରଶିକ୍ଷଣ ଆଦି ଅନ୍ତର୍ଭୁକ୍ତ। ଏହି ପ୍ରଦର୍ଶନୀରେ ନବସୃଜନ ଓ ଷ୍ଟାର୍ଟଅପ୍ ପାଇଁ ସ୍ୱତନ୍ତ୍ର ପ୍ୟାଭିଲିୟନ ନିର୍ମାଣ କରାଯାଇଛି। ଅଗ୍ରଣୀ ନିବେଶକଙ୍କ ମାଧ୍ୟମରେ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ପାଣ୍ଠି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରକ ଓ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ପରିଚାଳନା ଅଧିକାରୀ, 5000ରୁ ଅଧିକ ପ୍ରଦର୍ଶକ, 120ରୁ ଅଧିକ ଦେଶରୁ 6000 ଅନ୍ତର୍ଜାତୀୟ କ୍ରେତା ଓ ବିକ୍ରେତା ଯୋଗ ଦେଇଛନ୍ତି। ଏଥିରେ ବିଶ୍ୱର 25ରୁ ଅଧିକ ବୟନ ଶିଳ୍ପ ସଂସ୍ଥା ଓ ଏ ସମ୍ପର୍କିତ ସଂଗଠନ ଅଂଶଗ୍ରହଣ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଓମାନର ରାଜଧାନୀ ମସ୍କଟରେ 8ମ ଭାରତୀୟ ସାଗର ସମ୍ମେଳନରେ ଯୋଗଦେଇ କହିଛନ୍ତି, ସମଗ୍ର ବିଶ୍ୱ ଆଜି ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛି। ସେ କହିଛନ୍ତି, ଅନ୍ତର୍ଜାତୀୟ ବ୍ୟବସ୍ଥାରେ ନୂତନ ଚିନ୍ତାଧାରା ଏବଂ ସିଦ୍ଧାନ୍ତ ବ୍ୟତୀତ ଉଦୀୟମାନ ସାମ୍ପ୍ରତିକ ସ୍ଥିତିରୁ ଏହା ସ୍ୱଷ୍ଟ ପ୍ରତୀୟମାନ ହେଉଛି। ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତୀୟ ସାଗର କ୍ଷେତ୍ର ମଧ୍ୟ ଏହି ନିୟମ ଆଧାରରେ ପରିଚାଳିତ ହେଉଛି। ଭାରତୀୟ ସାଗର ସମ୍ମେଳନ ଅନେକ ଅଂଶୀଦାରଙ୍କୁ ଏକଜୁଟ କରିପାରିଛି। ଏହି ଅବସରରେ ସେ ଭାରତ, ପଶ୍ଚିମ ଏସିଆ, ୟୁରୋପ ଆର୍ଥିକ କରିଡର ପାଇଁ ସାମୂହିକ ଚିନ୍ତାଧାରା ଉପରେ ଆଲୋଚନା କରିଛନ୍ତି। ଚୀନ ପାକିସ୍ତାନ ଆର୍ଥିକ କରିଡର ପରିଯୋଜନା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଯୋଗାଯୋଗ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ସମସ୍ତ ଅଂଶୀଦାରଙ୍କ ପରାମର୍ଶରେ ଆରମ୍ଭ ହେବା ଉଚିତ। ଭିଏତନାମ ଏବଂ ମରିସସ୍ ସହିତ ଅନ୍ୟ ଦେଶର ନୌସେନା ଏବଂ ତଟରକ୍ଷୀ ବାହିନୀକୁ ଭାରତ ପ୍ରଶିକ୍ଷଣ ଦେଉଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ପୂର୍ବ ମାଲିରେ ଏକ ସୁନା ଖଣି ଭୁଶୁଡ଼ି ପଡ଼ିବା ଫଳରେ 42 ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଦୁର୍ଘଟଣା ଗତକାଲି ଡାବିଏ କମ୍ୟୁନିର ବିଲାଲି କୋଟାରେ ଘଟିଥିଲା। କେନିବା ଜିଲ୍ଲାର ସରକାରୀ ପ୍ରତିନିଧି ମହମ୍ମଦ ଡିକୋ 42 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱଷ୍ଟ କରିଛନ୍ତି। ଚୀନ କମ୍ପାନୀ ଦ୍ୱାରା ପରିଚାଳିତ ସେହି ଖଣିର ଆଇନଗତ ବୈଧତାକୁ ସେଠାକାର ସରକାରୀ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ମାଲିରେ ଚଳିତ ବର୍ଷ ଏହା ଦ୍ୱିତୀୟ ଖଣି ଦୁର୍ଘଟଣା। ଗତ ମାସରେ କୁଲିକୋର ଅଞ୍ଚଳର ଏକ ଖଣିରେ ଭୂସ୍ଖଳନ ଘଟି ଅନେକ ନାବାଳକଙ୍କ ସମେତ ବହୁ ଲୋକ ପ୍ରାଣ ହରାଇଥିଲେ। ଆଫ୍ରିକା ମହାଦେଶର ସୁନା ଉତ୍ପାଦନ କ୍ଷେତ୍ରରେ ମାଲି ଅନ୍ୟତମ ଦେଶ। ଆସାମର ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ପ୍ରଥମ ଥର ପାଇଁ ଏହି ଅଧିବେଶନ କୋକ୍ରାଝରଠାରେ ବସିବ। ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କହିଛନ୍ତି, କୋକ୍ରାଝରଠାରେ ବିଧାନସଭା ଅଧିବେଶନ ବସିବା ରାଜ୍ୟରେ ଶାନ୍ତି ଏବଂ ସୌହାର୍ଦ୍ଦର ବାତାବରଣକୁ ପ୍ରତିଫଳିତ କରୁଛି। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ପ୍ରଦାନ କରିବେ। ତେବେ ଅଧିବେଶନର ପରବର୍ତ୍ତୀ ବୈଠକ ଗୌହାଟୀରେ ବସିବ ବୋଲି ସେ ସୂଚନା ଦେଇଛନ୍ତି। ବଜେଟ୍ ଅଧିବେଶନ ଆସନ୍ତା ମାସ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା ଭାରତୀୟଙ୍କୁ ନେଇ ଆମେରିକାରୁ ଆସୁଥିବା ଆଉ ଏକ ବିମାନ ଆଜି ରାତିରେ ଅମୃତସରର ଶ୍ରୀ ଗୁରୁ ରାମଦାସଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବ। ଆମ ଜଳନ୍ଧର ସମ୍ବାଦଦାତା କହିଛନ୍ତି, ସେହି ବିମାନରେ 100ରୁ ଉର୍ଦ୍ଧ୍ୱ ଭାରତୀୟ ନାଗରିକ ଆସୁଥିବା ସରକାରୀ ସୂତ୍ରରୁ ସ୍ୱଷ୍ଟ ହୋଇଛି। ସେମାନଙ୍କ ମଧ୍ୟରୁ ପଞ୍ଜାବର 30 ଜଣ ରହିଥିବାବେଳେ ଅନ୍ୟମାନେ ହରିୟାଣା ଓ ଅନ୍ୟ ରାଜ୍ୟର ରହିଛନ୍ତି। 24 ଘଣ୍ଟା ମଧ୍ୟରେ ଏହା ଆମେରିକାରୁ ଆସୁଥିବା ଦ୍ୱିତୀୟ ବିମାନ ହୋଇଥିବାବେଳେ ଗତ 10 ଦିନ ମଧ୍ୟରେ ଏହା ହେଉଛି ତୃତୀୟ ବିମାନ। ବେଆଇନ ଭାବେ ଆମେରିକାରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କର ଏହି ଅପସାରଣ ପ୍ରକ୍ରିୟା ଆମେରିକାର ଇମିଗ୍ରେସନ ଅଧିକାରୀମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପର ଏକ ଅଂଶ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାରେ ମହିଳା ବର୍ଗର ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଉଭୟ ଦଳ ପରସ୍ପର ବିପକ୍ଷରେ 2ଟି ଲେଖାଏଁ ଗୋଲ୍ ସ୍କୋର କରିଛନ୍ତି। ଆଉ କିଛି ସମୟ ପରେ ପୁରୁଷ ବର୍ଗର ଏକ ମ୍ୟାଚ୍ ଭାରତ ଓ ସ୍ପେନ୍ ମଧ୍ୟରେ ଖେଳାଯିବ। ମହିଳା ପ୍ରିମିୟର ଲିଗ୍ରେ ଭଦୋଦରାର କୋଟାମ୍ବି ଷ୍ଟାଡିୟମ୍ରେ ଆଉ କିଛି ସମୟ ପରେ ଗୁଜରାଟ ଜାଏଣ୍ଟସ୍ ଓ ୟୁପି ୱାରିୟର୍ସ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 2 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। 165 ରନ୍ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ କ୍ୟାପିଟାଲ୍ସ 8 ୱିକେଟ୍ ହରାଇ ନିର୍ଦ୍ଧାରିତ 20 ଓଭର୍ରେ ହାସଲ କରିଥିଲା। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଆଜି ମହମ୍ମଦାନ ଏସ୍ସି ଏବଂ ଇଷ୍ଟ ବେଙ୍ଗଲ ଏଫ୍ସି ମଧ୍ୟରେ ମୁକାବିଲା ହେବ। କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ମୋହନବାଗାନ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। କୋଚିର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ମୋହନବାଗାନ ସୁପର ଜାଏଣ୍ଟସ୍ କେରଳ ବ୍ଲାଷ୍ଟର୍ସ ଏଫ୍ସିକୁ 3-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଯେକୌଣସି ସମାଜର ବିକାଶ କ୍ଷେତ୍ରରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀରେ ଆଦି ମହୋତ୍ସବ 2025କୁ ଉଦ୍ଘାଟନ କରି କହିଲେ ରାଷ୍ଟ୍ରପତି, ଭାରତ ଟେକ୍ସ 2025 ଆମର ପରମ୍ପରାକୁ ଦର୍ଶାଉ ନାହିଁ, ବରଂ ବିକଶିତ ଭାରତର ସମ୍ଭାବନାକୁ ପ୍ରତିଫଳିତ କରୁଛି। କହିଲେ ପ୍ରଧାନମନ୍ତ୍ରୀ, ମସ୍କଟରେ ଆୟୋଜିତ ଅଷ୍ଟମ ଭାରତୀୟ ସାଗର ସମ୍ମେଳନରେ ଯୋଗଦେଲେ ବୈଦେଶିକ ମନ୍ତ୍ରୀ। ପୂର୍ବ ମାଲି ସୁନାଖଣି ଦୁର୍ଘଟଣାରେ 42 ଜଣଙ୍କ ମୃତ୍ୟୁ ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଭାରତ ଇଂଲଣ୍ଡ ମୁକାବିଲା। ସମ୍ବାଦ ଶେଷ ହେଲା।